ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସବୁ ଦୁଃଖରୁ ଉଦ୍ଧାର କର। তুমি যে মঙ্গলময় মোতে দয়ারে সজীব কর, হে সত্য হে বিশ্বস্ত পরমেশ্বর, হে সত্য হে বিশ্বস্ত পরমেশ্বর, মোর নিবেদন মোর প্রার্থনা, মোর নিবেদন মোর প্রার্থনা, শুনি দিয় হে তুমি উত্তর, হে সত্য হে বিশ্বস্ত পরমেশ্বর, হে সত্য হে বিশ্বস্ত পরমেশ্বর।
প্রিয় শ্রোতা, আমি আশা করুছু যে আমার কার্যক্রম আপনমানকু পছন্দ লাগুথিব। আপনকর মতামত জনাইবা পাই আমার এই ঠিকনারে যোগাযোগ করন্তু। আম ঠিকনা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori।
ଏକ ପ୍ରେମ ଯାହା ରୂପାନ୍ତର କରେ ଭାଗ ଦୁଇ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଏକ ପ୍ରେମ ଯାହା ରୂପାନ୍ତର କରେ ଭାଗ ଦୁଇ। ଭାଗ ଏକ ଗତକାଲି ଆମେ ଆଲୋଚନା କରିସାରିଛେ, ତାହେଲେ ଚାଲନ୍ତୁ ଭାଗ ଦୁଇ ଦେଖିବା, ଯାହାକି ଖ୍ରୀଷ୍ଟଙ୍କ ପ୍ରେମ, ଖ୍ରୀଷ୍ଟଙ୍କ ଜୀବନ, ଖ୍ରୀଷ୍ଟଙ୍କ ମୃତ୍ୟୁ, ଯାହାକି ଆମମାନଙ୍କୁ ଜୀବନ ଆଣେ। ପରମେଶ୍ୱର ଜଗତକୁ ଏତେ ପ୍ରେମ କଲେ, ଆଉ ସେହି ପ୍ରେମ କାରଣରୁ ଆପଣା ଏକମାତ୍ର ପୁତ୍ରକୁ ଦାନ କଲେ, ତାହେଲେ ଖ୍ରୀଷ୍ଟିଆନ ଜୀବନ ପାଇଁ ଯୀଶୁ କାହିଁକି ଆମକୁ ନିର୍ଦ୍ଧିଷ୍ଟ ନୀତି ଦିଅନ୍ତି? କାରଣ ସେମାନେ ସର୍ବ ଆମର ମଙ୍ଗଳ ପାଇଁ। ଦ୍ୱିତୀୟ ବିବରଣ 6:24। ଯେହେତୁ ଭଲ ପିତାମାତା ସେମାନଙ୍କ ପିଲାମାନଙ୍କୁ ଭଲ ନୀତି ଶିକ୍ଷା ଦିଅନ୍ତି, ସେହିପରି ଯୀଶୁ ମଧ୍ୟ ନିଜ ପିଲାମାନଙ୍କୁ ଭଲ ନୀତି ଶିକ୍ଷା ଦିଅନ୍ତି। ବନ୍ଧୁ, ଆମ ପାରିବାରିକ ଜୀବନରେ ଯଦି ଆମ ପରିବାରରେ ଭଲ ନୀତି ରହିଅଛି, ଭଲ ଶିକ୍ଷା ଯଦି ଆମ ପୁଅ ଝିଅମାନଙ୍କୁ ଦେଉଅଛୁ, ତାହେଲେ ସେହି ଗୃହ, ସେହି ପରିବାର ଏକ ସଂସ୍କାରୀୟ ପରିବାର ଥିବ, ହେବ ଏକ ପ୍ରେମ ପରିବାର ହେବ। ଯେହେତୁ ପିତାମାତା ଆପଣା ସନ୍ତାନ ସନ୍ତତିମାନଙ୍କୁ ପରମେଶ୍ୱରଙ୍କ ନୀତି ଶିକ୍ଷା ଦିଅନ୍ତି, ଆଉ ପରମେଶ୍ୱରଙ୍କ ବାକ୍ୟ ଅନୁସାରେ ସେମାନେ ସେମାନଙ୍କୁ ଶିକ୍ଷା ପ୍ରଦାନ କରନ୍ତି। ଏଥି କାରଣରୁ ସେହିପରି ଗୃହ ବା ଘର ଏକ ଆନନ୍ଦମୟ, ଖୁସି ଓ ପ୍ରେମରେ ଭରିଥିବା ଗୃହ ହେବ। ଗୀତ ସଂହିତା 119:11 ଆମେ ଦେଖୁଅଛୁ, ଦାଉଦ ଲେଖନ୍ତି, ବ୍ୟବସ୍ଥା ପାଳନ କରୁଛି କାହିଁକି? ପାପରୁ ମୁଁ ସୁରକ୍ଷା ହେବା ପାଇଁ। ପାପରୁ ଆମ ପାଇଁ ଏକ ସୁରକ୍ଷା ହେଉଛି ବ୍ୟବସ୍ଥା। ବ୍ୟବସ୍ଥା ମାନ କ'ଣ? ସେଇ ଦଶ ଆଜ୍ଞା, ସେଇ ନୀତି, ସେଇ ଆଜ୍ଞା। ଆଉ ସେ କହନ୍ତି, ମୁଁ ଏଇ ଦଶ ଆଜ୍ଞାକୁ ମୋ ହୃଦୟରେ ରଖିଛି, ଯେପରିକି ପରମେଶ୍ୱରଙ୍କ ଆଜ୍ଞା ମୁଁ ଉଲ୍ଲଂଘନ ନ କରେ, ପରମେଶ୍ୱରଙ୍କ ଆଜ୍ଞାକୁ ଯେପରି ମୁଁ ପାଳନ କରିପାରିବି। ଯୀଶୁଙ୍କ ନୀତି ଆମକୁ ସୈତାନ ଏବଂ ପାପର ବିପଦ ମଣ୍ଡଳରେ ପ୍ରବେଶରୁ ରକ୍ଷା କରିବା ପାଇଁ ଏହିପରି ଦାଉଦ ଲେଖନ୍ତି, ଖ୍ରୀଷ୍ଟଙ୍କ ପଦାଙ୍କ ଅନୁସରଣ କରିବାକୁ ଆମକୁ ଦେଖାନ୍ତୁ ବୋଲି ପ୍ରଥମ ପିତର 2:21 ପିତର ଲେଖୁଛନ୍ତି କି ଖ୍ରୀଷ୍ଟଙ୍କ ତାଙ୍କୁ ପାଦେ ପାଦେ ଅନୁସରଣ କରିବା ପାଇଁ ଆମକୁ ସାହାଯ୍ୟ କରନ୍ତୁ ବୋଲି। ସେହିପରି ଯହନ 13:17 ସେଠି ଲେଖାଯାଇଛି କି ଆମକୁ ଆମମାନଙ୍କୁ ପ୍ରଚୁର ପ୍ରକୃତ ଆନନ୍ଦ ଆଣ, ପ୍ରକୃତ ଆନନ୍ଦ। ବନ୍ଧୁ, କେଉଁଠାରେ ପ୍ରକୃତ ଆନନ୍ଦ ଆସେ? ବେଳେବେଳେ ଆମେ ଭାବିଥାଉ କି ଧନ, ନାମ, ପରିଚୟ ଏସବୁ ଥିଲେ ଆମେ ଆନନ୍ଦ ପାଇବା। ନା, ଧନ କେବେଲେ ଆମକୁ ଆନନ୍ଦ ଆଣିବ ନାହିଁ, କି ଜଣାଶୁଣା ହେଲା ପରେ ଆମକୁ ଆନନ୍ଦ ଆଣିବ ନାହିଁ, ମାତ୍ର ପରମେଶ୍ୱରଙ୍କ ପ୍ରେମ ହିଁ ଆମମାନଙ୍କୁ ଆନନ୍ଦ ଆଣିବ। ସେହିପରି ଯହନ 15:10 ଆମେ ଦେଖୁ କି ତାଙ୍କ ପ୍ରତି ଆମର ପ୍ରେମ ବ୍ୟକ୍ତ କରିବାକୁ ଆମକୁ ଏକ ସୁଯୋଗ ଦିଏ, ପ୍ରେମ ଆମମାନଙ୍କୁ ଏକ ସୁଯୋଗ ଦିଏ ବୋଲି ଆମେ ଦେଖୁଅଛୁ। ସେହିପରି ମାଥ୍ୟୁ 5:16 ଆମେ ଦେଖୁ, ବନ୍ଧୁ, ଅନ୍ୟମାନଙ୍କ ପାଇଁ ଏକ ଉତ୍ତମ ଉଦାହରଣ ହେବା ଆମକୁ ସାହାଯ୍ୟ କରେ, ଯେପରିକି ଅନ୍ୟମାନେ ଆମ ଜୀବନ ଦ୍ୱାରା, ଆମ ଆଚରଣ ଦ୍ୱାରା, ଆମ କଥାବାର୍ତ୍ତା ଦ୍ୱାରା ସେମାନେ ଯୀଶୁକୁ ଦେଖିପାରିବେ। ଆଉ ଯେବେ ସେମାନେ ଯୀଶୁକୁ ଦେଖୁଛନ୍ତି ଆମମାନଙ୍କ ଜୀବନ ଆଚରଣ ଦ୍ୱାରା, ସେମାନେ କ'ଣ ହେଉଛନ୍ତି? ସେମାନେ ଭଲ ହେଉଛନ୍ତି, ଉତ୍ତମ ହେଉଛନ୍ତି, ସେମାନଙ୍କୁ ଆମେ ସାହାଯ୍ୟ କରୁଛୁ ଆମ ଜୀବନ ଦ୍ୱାରା। ଏହିପରି ପ୍ରଥମ କରନ୍ତି 10:31-33 ପାଉଛୁ, ଆଉ ମାଥ୍ୟୁ 5:16 ପାଉଛୁ। ତାହେଲେ ବନ୍ଧୁ, ଯୀଶୁଙ୍କ ଅନୁଆୟୀ ଖ୍ରୀଷ୍ଟିଆନ ମାନେ ଜଗତର ମନ୍ଦତା ଏବଂ ସାଂସାରିକ ସହିତ କିପରି ଜଡ଼ିତ ହେବା ଉଚିତ, ତାଙ୍କର ଆଜ୍ଞା ଏବଂ ତାଙ୍କର ପରାମର୍ଶକୁ ସ୍ପଷ୍ଟ ଏବଂ ନିର୍ଦ୍ଧୋଷ ରୂପେ ପାଳନ କରିବାକୁ ପଡ଼ିବ, ଯେପରିକି ଜଗତକୁ କିମ୍ବା ଜଗତର ଜିନିଷକୁ ଭଲ ପାଇବ ନାହିଁ, ଜଗତକୁ ବା ଜଗତର ଜିନିଷକୁ ଭଲ ନ ପାଇବା। ଏଥିରେ କ'ଣ? ଶାରୀରିକ ଲୋଭ। ଜଗତରେ ଆମେ କ'ଣ ପାଉଛୁ? ଶାରୀରିକ ଲୋଭ। ଜଗତରେ ଆମେ କ'ଣ ପାଉଛୁ? ସାଂସାରିକ ଜିନିଷ, ଏଥିରେ ଶାରୀରିକ ଲୋଭ। 2 ଆଖିର ଲୋଭ। ବନ୍ଧୁ, ଆଖି ଏମିତି ଜିନିଷ, ଆଖିକୁ କୌଣସି ଜିନିଷରୁ ଦୂରେଇ ରଖିପାରିବା ନାହିଁ, ଆଉ ସେ ଆଖିର ଲୋଭରୁ ଆମେ ଦୂରେଇ ରଖିବାକୁ କହୁଅଛୁ। 3 ଜୀବନର ଗର୍ବ। ହଁ, ପ୍ରଥମ ଜନ 2:16 ଆମେ ପାଉଛୁ ଅନ୍ତର୍ମୁକ୍ତ ମାନେ ଜୀବନର ଗର୍ବ, ଗର୍ବିତ ଆମେ ହୋଇପାରେ। ଆପଣମାନେ କେବେ ସମ୍ମୁଖୀନ ହୋଇଥାନ୍ତି ବା ହୋଇପାରିଥାନ୍ତେ ବା ହୋଇବେ ହେବେ କି ଆପଣଙ୍କ ଜୀବନରେ କି ବହୁତ ଗର୍ବୀ, ବାଇବଲରେ କହେ ଗର୍ବୀ, ଲୋଭୀ, ଶାରୀରିକ ଲୋଭ, ସେମାନେ କେବେ ହେଲେ ସ୍ୱର୍ଗରାଜ ଯିବେନି ବୋଲି। ଏହିସବୁ କ'ଣ ମଧ୍ୟରୁ ଗୋଟିଏ ଜୀବନ, ଶରୀରର ଲୋଭ, ଆଖିର ଲୋଭ ବା ଅଧିକାରରେ ପଡ଼େ। ଆମକୁ ଜଗତର ପ୍ରେମର ଆକର୍ଷିତ କରିବା ପାଇଁ ସୈତାନ ଏହି ଉପାୟ ଗୁଡ଼ିକ ବ୍ୟବହାର କରେ। ବନ୍ଧୁ, ବେଳେ ବେଳେ ଏହି ଉପାୟରେ ଆମେ ପଡ଼ିଯାଇଥାଉ। ସୈତାନ ଏମିତି ପରିସ୍ଥିତି ଆଣେ, ଏମିତି ଉପାୟ ସେ ଖୋଲେ ଯେଉଁ ଉପାୟରେ ଆମେ ପଡ଼ିଯାଇଥାଉ। ସେ ଉପାୟ କ'ଣ? ଶାରୀରିକ ଲୋଭ, ଆଖିର ଲୋଭ, ଜୀବନର ଗର୍ବ, ଆମେ ବେଳେ ବେଳେ ପଡ଼ିଯାଇଥାଉ ଆଉ ସୈତାନର ଫାନ୍ଦରେ ଆମେ ରହିଥାଉ। ଏଥିଯୋଗୁଁ ଯୀଶୁଙ୍କ ପ୍ରେମ ଆମମାନଙ୍କୁ ଏଇ ଯେଉଁ ଫାନ୍ଦରୁ ବାହାର କରି ଦିଏ, ଯଦି ଆମେ ଯୀଶୁଙ୍କ ଠାରେ ବିଶ୍ୱାସ କରୁଛୁ, ତାଙ୍କ ନାମରେ ଯଦି ଆମେ ବିଶ୍ୱାସ କରୁଛୁ, ଏହି ଫାନ୍ଦରୁ ଆମମାନଙ୍କୁ ଦୂରେଇ କରେ। ଯେତେବେଳେ ଆମେ ଜଗତକୁ ଭଲ ପାଇବା ଆରମ୍ଭ କରିବା, ମନେ ରଖନ୍ତୁ ବନ୍ଧୁ, ସେତେବେଳେ ଆମେ ଈଶ୍ୱରଙ୍କ ଶତ୍ରୁ ହୋଇଥାଉ ବୋଲି ଜହନ ପ୍ରଥମ ଜହନ 1:15 ଦେଖୁଅଛୁ, ଯାକୁବ 4:4। ଯେତେବେଳେ କି ଆମେ ଜାଗତିକ ଜିନିଷରେ ଲୋଭ କରୁ, ଶାରୀରିକ ଭାବରେ ଲୋଭ କରୁ, ଆଖି ଦ୍ୱାରା ଲୋଭ କରୁ, ଗର୍ଭ କରୁ, ଆମେ କ'ଣ କରୁଛୁ? ଈଶ୍ୱରଙ୍କର ଶତ୍ରୁ ହେଉଛୁ, କ୍ରିଷ୍ଣଙ୍କର ଶତ୍ରୁ ହେଉଛୁ ବୋଲି ଆମେ ଦେଖୁଅଛୁ। ଯାକୁବ 1:37 ଆମେ ଦେଖୁଛୁ ବନ୍ଧୁ, ଆମେ ନିଜକୁ ସଂସ୍କାରକୁ ଅନାବଶ୍ୟକ ରଖା ଉଚିତ। ଆମେ ନିଜକୁ ସଂସାରରୁ ଅନାବଶ୍ୟକ ରଖିବା ଉଚିତ, ଯେଉଁଟାକି ଆମର ଆବଶ୍ୟକ ନାହିଁ, ସେହିସବୁରୁ ଆମେ ଦୂରେଇ ରଖିବାର ଆବଶ୍ୟକ ବୋଲି ଦେଖୁଅଛୁ ବନ୍ଧୁ। ତାହେଲେ ଜଗତ ବିଷୟରେ ଈଶ୍ୱର ଆମକୁ କେଉଁ ଜରୁରୀ ଚେତାବନୀ ଦିଅନ୍ତି? ହଁ ବନ୍ଧୁ, ଯୀଶୁ ଆମମାନଙ୍କୁ ଏକ ଜରୁରୀ ଚେତାବନୀ ଦିଅନ୍ତି, ଯାହାକି ରୋମିଓ 12:2 ଆମେ ପାଉଛୁ। ଯୀଶୁ ଚେତାବନୀ ଦେଇଛନ୍ତି, ଏହି ଜଗତ ସହିତ ଅନୁରୂପ ହୁଅ ନାହିଁ, ଏହି ଜଗତ ସହିତ ଅନୁରୂପ ହୁଅ ନାହିଁ ବୋଲି ଚେତାବନୀ ଯୀଶୁ ଦେଉଛନ୍ତି। କାରଣ ଶୈତାନ ନିରପେକ୍ଷ ନୁହେଁ, ସେ ପ୍ରତ୍ୟେକ ଖ୍ରୀଷ୍ଟିଆନକୁ କ୍ରମାଗତ ଭାବରେ ଦବାନ୍ତି। ଯୀଶୁଙ୍କ ମାଧ୍ୟମରେ, ଯାହାକି ଫିଲିପି 4:13 ଆମେ ଦେଖୁ, ଏହିପରି କି ଶୈତାନ ଆମମାନଙ୍କୁ ଦବାଇବାରେ ଚେଷ୍ଟା କରେ ଆଉ କରୁଅଛି। ସେତେବେଳେ ଯୀଶୁ ଆମମାନଙ୍କୁ ଚେତାବନୀ ଦେଇଛନ୍ତି କି ତାଠୁ ତୁମେ ଦୂରରେ ରୁହ ବୋଲି। ଆମେ ନିଶ୍ଚିତ ଭାବରେ ଶୈତାନର ପରାମର୍ଶକୁ ପ୍ରତିରୋଧ କରିବା ଉଚିତ ବନ୍ଧୁ, ଏବଂ ସେ ଆମଠାରୁ ପଲାୟନ କରିବା ବୋଲି ଯାକୁବ 4:7। ଯଦି ଆମେ ଶୈତାନର ପ୍ରତିରୋଧ କରିବା, କେବେ ହେଲେ ଶୈତାନ ଆମକୁ ଜୋର କରିବ ନାହିଁ, ସେ ଆମମାନଙ୍କୁ ଆମଠାରୁ ପଳାଇବେ ବୋଲି ଯାକୁବ 4:7 ଆମେ ଦେଖୁଅଛୁ। ଆମର ଆଚରଣକୁ ପ୍ରଭାବିତ କରିବା ପାଇଁ ଆମେ ଅନ୍ୟ କୌଣସି କାରଣର ଚିପିବାକୁ ଅନୁମତି ଦେବାର ମିନଟ ଆମେ ବୋଧ ହୁଏ ଅଜ୍ଞାତ ଭାବରେ ବିଦ୍ରୋହ ପଶିଯିବା ଆରମ୍ଭ କରିଦେଉ। ଖ୍ରୀଷ୍ଟିଆନ ଆଚରଣ, ଭାବନା ଏବଂ ସଂଖ୍ୟା ଗୋଷ୍ଠୀତାର ଆଚରଣ ଦ୍ୱାରା ନିର୍ଣ୍ଣୟ କରାଯିବା ଉଚିତ ନୁହେଁ, କିନ୍ତୁ ଯୀଶୁଙ୍କ କଥା ଦ୍ୱାରା ଆମେ ନିର୍ଣ୍ଣୟ କରିବା ଉଚିତ ବନ୍ଧୁ। ତାହେଲେ ଆମେ କାହିଁକି ଆମର ଚିନ୍ତାଧାରାକୁ ଜଗିବା ଆବଶ୍ୟକ? ନିଶ୍ଚିତ ଭାବେ ଆମ ଚିନ୍ତାଧାରା ଜଗିବା ଆବଶ୍ୟକ, ଯେପରି ହିତୋପଦେଶ 23:7 ଆମେ ପାଉଛୁ, ସେ ଯେପରି ନିଜ ହୃଦୟରେ ଭାବନ୍ତି ସେ ମଧ୍ୟ ସେହିପରି ଅଟନ୍ତି। ଯାହା ଆମେ ଭାବୁ ତାହା ଆମେ କରୁ, ସାଧାରଣ କଥା। ମନରେ ଯାହା ଅଛି ତାହା ଆମେ କରୁ, ଆମ ହୃଦୟରେ ଯାହା ଅଛି ସେହିପରି କରୁ। ଏଥିଯୋଗୁଁ ଆମେ ଚିନ୍ତାଧାରାକୁ ମଧ୍ୟ ଜଗି ରଖିବା ଆବଶ୍ୟକ ବନ୍ଧୁ, ଯେହେତୁ ଯାହା ଆମେ ଚିନ୍ତା କରୁ ସେହି ଚିନ୍ତା ଅନୁସାରେ ଆମେ କାର୍ଯ୍ୟ କରିଥାଉ। ଏଥିଯୋଗୁଁ ହିତୋପଦେଶ ଆମମାନଙ୍କୁ ସ୍ପଷ୍ଟ ରୂପେ କହୁଅଛି, ହୃଦୟରେ ଯାହା ଭାବନ୍ତି ସେ ସେହିପରି କରନ୍ତି। ବନ୍ଧୁ, ଆମକୁ ଆମର ଚିନ୍ତାଧାରାକୁ ଜଗିବାକୁ ପଡ଼ିବ, କାରଣ ଚିନ୍ତାଧାରା ଆମର ଆଚରଣ ନିର୍ଦ୍ଦେଶ ଦେଇଥାଏ। ମନେ ରଖନ୍ତୁ, ଆମକୁ ଆମର ଚିନ୍ତାଧାରାକୁ ଜଗିବାକୁ ପଡ଼ିବ, କାରଣ ଚିନ୍ତାଧାରା ଆମର ଆଚରଣକୁ ନିର୍ଦ୍ଦେଶ ଦେଇଥାଏ। ଈଶ୍ୱର ଆମକୁ ପ୍ରତ୍ୟେକ ଚିନ୍ତାଧାରାକୁ ଖ୍ରୀଷ୍ଟଙ୍କ ଆଜ୍ଞାରେ ବନ୍ଦୀ ରଖିବାକୁ ସାହାଯ୍ୟ କରିବାକୁ ଚାହାନ୍ତି। ପ୍ରଥମ ଦ୍ୱିତୀୟ କରନ୍ତି 10:5। କିନ୍ତୁ ଶୈତାନ ହତାଶ ଭାବରେ ଜଗତକୁ ଆମ ଚିନ୍ତାଧାରାରେ ଆଣିବାକୁ ଚାହାନ୍ତି। ସେ କେବଳ ଆମର 5 ଇନ୍ଦ୍ରିୟ ମାଧ୍ୟମରେ କରିପାରିବେ, ବିଶେଷ ଭାବେ ଦୃଷ୍ଟି ଏବଂ ଶ୍ରବଣ। ସେ ତାଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ଏବଂ ଆମ ଉପରେ ବାକ୍ୟ କରନ୍ତି, ଶବ୍ଦ କରନ୍ତି, ଏବଂ ଯଦି ସେ କ୍ରମାଗତ ଭାବରେ ସେ ଯାହା ପ୍ରଦାନ କରନ୍ତି ତାହା ପ୍ରତ୍ୟାଖ୍ୟାନ ନ କରନ୍ତି, ସେ ଆମକୁ ବ୍ୟାପକ ପଥରେ ବିନାଶ ଆଡ଼କୁ ନେଇଯିବେ। ବାଇବଲ ସ୍ପଷ୍ଟ କୁହେ, ଆମେ ବାରମ୍ବାର ଦେଖୁଥିବା ଏବଂ ଶୁଣୁଥିବା ଜିନିଷ ପରି ହୋଇଥାଏ। ଏହିପରି ଦ୍ୱିତୀୟ କରନ୍ତି 3:18 ଆମେ ପାଉଛୁ। ତାହେଲେ ବନ୍ଧୁ, ଖ୍ରୀଷ୍ଟିଆନ ଜୀବନ ପାଇଁ କିଛି ନୀତି କ'ଣ? ଯାହା କିଛି ସତ୍ୟ, କେଉଁ ଜିନିଷ ଉତ୍ତମ, ଯାହା ଉତ୍ତମ, ଯାହା ସବୁଠୁ ଠିକ୍, ଯାହା ଶୁଦ୍ଧ, ଯାହା ସୁନ୍ଦର, ଯାହା ଭଲ ଦର୍ଶାଏ, ଆଉ ଯଦି କୌଣସି ଗୁଣ ସେଥିରେ ଅଛି ସେଥିରେ ଏବଂ ପ୍ରଶଂସନୀୟ ଅଛି ସେଇ ବିଷୟରେ ଧ୍ୟାନ ଦିଅନ୍ତୁ ବୋଲି ଫିଲିପିଅ 4:8 ପାଉଛୁ। କ'ଣ? ଯାହା କିଛି ସତ୍ୟ, ଯାହା କିଛି ଉତ୍ତମ, ଯାହା କିଛି ସଠିକ୍, ଯାହା କିଛି ଶୁଦ୍ଧ, ଯାହା କିଛି ଜିନିଷ ସୁନ୍ଦର, ଯାହା କିଛି ଜିନିଷ ଭଲ ରିପୋର୍ଟ ଦିଏ, ଆଉ ଯଦି କୌଣସି ଗୁଣ ସେଥିରେ ଅଛି, ଯଦି ସେଇ ଜିନିଷ ଗୁଡ଼ାକ ଯଦି ପ୍ରଶଂସନୀୟ ସେହି ଜିନିଷ ଉପରେ ଧ୍ୟାନ କର ବୋଲି ଫିଲିପିଅ 4:8 ସାଧୁ ପାଉଲମାନଙ୍କୁ କହୁଛନ୍ତି। ବନ୍ଧୁ, ଖ୍ରୀଷ୍ଟିଆନ ମାନେ ସମସ୍ତ ଜିନିଷ ଠାରୁ ନିଜକୁ ଅଲଗା କରିବା ଆବଶ୍ୟକ, ଯାହା ସତ୍ୟ, ସଚୋଟ, ନ୍ୟାୟ, ନିର୍ମଳ, ସୁନ୍ଦର ଏବଂ ଭଲ ରିପୋର୍ଟର ନୁହେଁ। ପ୍ରତ୍ୟେକ ପ୍ରକାର ଅସାଧୁତା, ପ୍ରତାରଣା, ମିଛ କହିବା, ଚୋରି କରିବା, ଅନ୍ୟାୟ, ପ୍ରତାରଣା, ନିନ୍ଦା ଏବଂ ବିଶ୍ୱାସଘାତତା, ପ୍ରତ୍ୟେକ ପ୍ରକାର ଅପରିଷ୍କାର, ବ୍ୟଭିଚାର, ଯୌନ ସମ୍ପର୍କ, ସମଲିଙ୍ଗ ସମ୍ପର୍କ, ଅଶ୍ଳୀଳତା, ଅପମାନ, ଅପରିଷ୍କାର ବାର୍ତ୍ତାଳାପ, ରଙ୍ଗୀନ ଥଟ୍ଟା, ଖରାପ ଗୀତ, ସଙ୍ଗୀତ, ନୃତ୍ୟ ଏବଂ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ପ୍ରଦର୍ଶନ ହେଉଥିବା ଅଧିକାଂଶ ଜିନିଷ, ସ୍ଥାନଗୁଡ଼ିକ ଯେଉଁଠାରେ ଆମେ ଯୀଶୁଙ୍କୁ ଆମ ସହିତ ଯିବାକୁ ନିମନ୍ତ୍ରଣ କରିବୁ ନାହିଁ, ଯେପରି ନାଟକ, କ୍ଲବ, ଟାୱାର, ଏହିପରି ଜାଗାକୁ, ଲୋକପ୍ରିୟ ସଙ୍ଗୀତ ଏବଂ ନୃତ୍ୟ, ଏବଂ ଏଥିରେ ବିପଦ ବୁଝାଏ ବୋଲି ଆମେ ଦେଖୁଛୁ। ବନ୍ଧୁ, ସଙ୍ଗୀତ ଏବଂ ଗୀତ ଅନେକ ପ୍ରକାର ଧର୍ମ ନିରପେକ୍ଷ ସଙ୍ଗୀତ, ସେଠି ଆମେ ଦେଖୁଛୁ ରେପ୍, ଦେଶ, ପପ୍, ରକ୍, ହେଭି ଧାତୁ ଏବଂ ନୃତ୍ୟ ସଙ୍ଗୀତ, ମୃତ୍ୟୁ ଶୈତାନ, ମୁଖ୍ୟତଃ ଶୈତାନ ଦ୍ୱାରା କାବୁ କରାଯାଇଥିବା ସଙ୍ଗୀତ ଗୁଡ଼ିକ। ଗୀତ ଗୁଡ଼ିକ ପ୍ରାୟଶଃ ଉପାସନା ଗୌରବାନ୍ୱିତ, ଯାହାକି ଗୌରବମାନ୍ୟ କରେ ଏବଂ ଆଧ୍ୟାତ୍ମିକ ଜିନିଷ ଗୁଡ଼ିକରେ ଇଚ୍ଛାକୁ ନଷ୍ଟ କରେ। ଅନୁସନ୍ଧାନକାରୀମାନେ ସଙ୍ଗୀତ ଶକ୍ତିର ସମ୍ବନ୍ଧରେ କିଛି ରୋଚକ ତଥ୍ୟ ଆବିଷ୍କାର କରନ୍ତି। 1, ଏହା ଭାବନା ମାଧ୍ୟମରେ ମସ୍ତିଷ୍କକୁ ପ୍ରବେଶ କରେ, ଏପରି ଯୁକ୍ତିଯୁକ୍ତ କ୍ଷମତାକୁ ଅତିକ୍ରମ କରେ। 2, ଏହା ଶରୀରର ପ୍ରତ୍ୟେକ କାର୍ଯ୍ୟକୁ ପ୍ରଭାବିତ କରିଥାଏ। 3, ଶ୍ରୋତାମାନେ ଏହା ଜାଣି ନ ପାରି ଏହା ନାଟ ବିଶ୍ୱାସ ଦ୍ୱାରା ଏବଂ ପ୍ରତିଫଳନକୁ ପରିବର୍ତ୍ତନ କରିଥାଏ। 4, ସିଙ୍କୋପେଟ୍ ରିମ୍ ମନୋବଳକୁ ବଦଳାଇଥାଏ ଏବଂ ଶ୍ରୋତାମାନଙ୍କର ଏକ ପ୍ରକାର ଯାହାକି ଦୃଷ୍ଟି ହୋଇଥାଏ। ଗୀତ ବିନା ସଙ୍ଗୀତର ବ୍ୟବହାର ଭାବନା, ଇଚ୍ଛା ଏବଂ ଚିନ୍ତାଧାରାକୁ କ୍ଷୁର୍ଣ୍ଣ କରିବାର ଶକ୍ତି ଅଛି। ସବୁଠାରୁ ଲୋକପ୍ରିୟ ରକ୍, ଯାହା ଆମେ ଦେଖୁଛୁ ବନ୍ଧୁ, ଅନେକ ପ୍ରକାର ଆମେ ଦେଖୁଅଛୁ। ତାହେଲେ ଚାଲନ୍ତୁ ଏହିସବୁରୁ ଆମେ ଟିକେ ଦୂରେଇ ରହିବା, ଯେହେତୁ ପରମେଶ୍ୱର ଆମମାନଙ୍କୁ ତାଙ୍କରେ ସୃଷ୍ଟି କରିଛନ୍ତି, ତାଙ୍କ ରୂପ ଦେଇଛନ୍ତି, ଆଉ ସେ ଚାହାନ୍ତି କି ଏହିପରି ଗୀତରେ, ଏହିପରି ନାଟରେ, ଏହିପରି ଡ୍ରାମାରେ ଆମେ ଯୋଗ ନ ଦେଉ, ଯେଉଁଥିରେ କି ଆମର ସମ୍ପର୍କ ଖ୍ରୀଷ୍ଟଙ୍କ ସମ୍ପର୍କ ଏକ ଫରକ ଆସିଯାଏ, ଯେପରିକି ଆମେ ଶୈତାନର ଅନୁଗାମୀ ନ ହଉ, ଯେପରିକି ପରିତ୍ରାଣ ପାଇଁ ଆମେ ଯୋଗ୍ୟ ହୋଇପାରୁ, ଯେପରିକି ସ୍ୱର୍ଗରାଜ ଯିବା ପାଇଁ ଆମେ ଯୋଗ୍ୟ ହୋଇପାରୁ, ତାହେଲେ ଚାଲନ୍ତୁ ପ୍ରିୟ ବନ୍ଧୁ ନିମ୍ନ କରି ସେହି ମଧୁର ନାମରେ ଆମେ ପ୍ରାର୍ଥନା କରିବା, ଯେପରିକି ଏହିପରି ନାଟକରେ, ଏହିପରି ଗୀତରେ, ଏହିପରି ଭାଷାମାନଙ୍କଠାରେ ଆମେ ଦୂରେଇ ରହି ପ୍ରଭୁଙ୍କର କଥା, ପ୍ରଭୁଙ୍କ ଆଜ୍ଞା ମାନି ଆମେ ଆଗକୁ ଚାଲିପାରିବା। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରେ ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ଏହି ଜଗତକୁ ଆପଣା ସାଧୁମାନଙ୍କୁ ନେବା ପାଇଁ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ପ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୂନ୍ୟ ଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପ୍ରାର୍ଥନା ଶୁଣି ଦିଅ ହେ ତୁମେ ଉତ୍ତର।